ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସ୍ୱତନ୍ତ୍ରତାର ମନ୍ତ୍ର ବନ୍ଦେ ମାତରମ୍ ଆଉ ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ ବାର୍ତ୍ତା ନେଇକରି ଦେଶ ଆଜି ପାଳନ କଲା 77ତମ ସାଧାରଣତନ୍ତ୍ର ଦିବସ। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥନ ନେତୃତ୍ୱ ନେଲେ ରାଷ୍ଟ୍ରପତି। ଭୁବନେଶ୍ୱର ଗାନ୍ଧୀ ମାର୍ଗ ନ ରାଜ୍ୟସ୍ତରୀୟ ସମାରୋହଟି ପତାକା ଉତ୍ତୋଳନ କଲେ ରାଜ୍ୟପାଳ। ସାମୁହିକ ଚେଷ୍ଟା ଥି ଓଡ଼ିଶାକେ ବିଶ୍ୱ ମାନଚିତ୍ରଥି ନୂଆ ପରିଚୟ ଦେବାରକେ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଆଦିବାସୀ ପଡ଼ିଆନ ଆଉ କିଛି ସମୟ ଉତ୍ତରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳାକେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଆଉ ସର୍ବଭାରତୀୟ ଲାଲମଣି କ୍ରିକେଟ୍ କପ୍ 2026 ଚାମ୍ପିୟନ୍ ହେଲା ଏମ୍ଏମ୍ସିସି ସମ୍ବଲପୁର ଦଳ। ଏଥର ପୂରା ଖବର। ଦେଶ ଆଜି 77ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥନ ଜାତୀୟ ପତାକା ଉତ୍ତୋଳନ କରିକରି ସମ୍ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏ ବଛର ସାଧାରଣତନ୍ତ୍ର ଦିବସ ସମାରୋହ ୟୁରୋପୀୟ ସଂଘର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଆଉ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର୍ ଲିଏନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅତିଥିମାନଙ୍କ ସଙ୍ଗେ କର୍ତ୍ତବ୍ୟ ପଥନ ପହଞ୍ଚଥିଲେ। ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କଲାପରେ 21 ତୋପ ସଲାମୀ ଉତ୍ତରୁ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ମୂଲ ହେବାର ଆଘନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀକେ ଯାଇକରି ଦେଶ ଲାଗି ସର୍ବୋଚ୍ଚ ବଳିଦାନ ଦେଇଥିବା ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କର୍ତ୍ତବ୍ୟ ପଥନ ଆଜି ସାଧାରଣତନ୍ତ୍ର ଦିବସ ଥି ତିନି ସେନା ଅର୍ଦ୍ଧସାମରିକ ବାହିନୀ ଏନ୍ସିସି ଏନ୍ଏସ୍ଏସ୍ ଭିନ୍ ଭିନ୍ ବର୍ଗର ସାମରିକ ପୁଲିସ୍ ବାହିନୀ ତରଫ ସମ୍ମିଳିତ ପ୍ୟାରେଡ୍ର ହୋଇଥିଲା। ଭାରତର ସାଂସ୍କୃତିକ ବିବିଧତା ଆଉ ସାମାଜିକ ଶକ୍ତିର ଗୋଟେ ଅଲଗ ମିଶ୍ରଣ ଦେଖିବାରକେ ମିଳିଥିଲା। ଏ ବଛର ସ୍ୱତନ୍ତ୍ରତାର ମନ୍ତ୍ର ବନ୍ଦେ ମାତରମ୍ ଆଉ ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ ବିଷୟବସ୍ତୁକୁ ନେଇକରି ପରେଡ୍ର ଆୟୋଜନ କରାଯାଇଥିଲା। ପରେଡ୍ଟି ଓଡ଼ିଶା ସହିତ ଭିନ୍ ଭିନ୍ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଆଉ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଆଉ ବିଭାଗମାନଙ୍କ 30ଟା ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ମାଇଟ୍ନୁ ସିଲିକନ୍ ତକ୍ ପରମ୍ପରା ସଙ୍ଗେ ଯୋଡ଼ି ହୋଇକରି ନୂଆ ସୃଜନ ସହିତ ଆଗ୍କେ ବଢ଼ବାର ବାର୍ତ୍ତା ନେଇକରି କର୍ତ୍ତବ୍ୟ ପଥନ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲା। ଇତାର ଜରିଏ ଓଡ଼ିଶାର କଳା ସଂସ୍କୃତି ଆଉ ପରମ୍ପରାକେ ସାରା ଦେଶ ଦେଖିଥିଲା। ପରମ୍ପରାର ପ୍ରଗତି, କୋରାପୁଟର କଫି, ମହିଳା ନେତୃତ୍ୱ, ପଟ୍ଟଚିତ୍ର, କୋଣାର୍କ ମନ୍ଦିରର ଝଲକ ଆଉ ତାରକସି କାମକେ ପ୍ରଦର୍ଶନ କରାଯାଇଥିଲା। ଏ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଆଉ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ସାହସିକତା ପୁରସ୍କାର ଅଶୋକ ଚକ୍ରତି ସମ୍ମାନିତ କରିଛନ୍ତି। ଭୁବନେଶ୍ୱର ଗାନ୍ଧୀ ମାର୍ଗନ ହୋଇଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଜାତୀୟ ପତାକା ଉତ୍ତୋଳନ କରିକରି ଅଭିବାଦନ ଗ୍ରହଣ କରିଛନ୍ତି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ଟି ଗାନ୍ଧୀ ମାର୍ଗନ ଆଜି 17ଟା ସାମରିକ ବାହିନୀ ଆଉ 29ଟା ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର ବେସାମରିକ ଦଳ ଭାଗ ନେଇଥିଲେ। ଭିନ୍ ଭିନ୍ ସାଂସ୍କୃତିକ ଦଳ ତରଫ ଫିଲ୍ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏ ଅବସରରେ ରାଜ୍ୟ ସରକାରଙ୍କ ଯୋଜନା ଆଉ କାର୍ଯ୍ୟକ୍ରମମାନଙ୍କ ସହିତ ସଚେତନତା ବାର୍ତ୍ତା ଦେଉଥିବା ପ୍ରଜ୍ଞାପନ ମେଢ଼ମାନେ ବିଲ୍ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଟକ ବାରବାଟୀ ଷ୍ଟାଡିୟମ୍ର ପତାକା ଉତ୍ତୋଳନ କରିକରି ଦେଶ ଲାଗି ଜୀବନ ଉତ୍ସର୍ଗ କରିଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। 2036 ତକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ବେଲ୍କେ ଓଡ଼ିଶା ଦେଶର 5ଟା ଶ୍ରେଷ୍ଠ ରାଜ୍ୟ ଭିତରେ ଠାନ୍ ପାଇବାରକେ ଲକ୍ଷ୍ୟ ରଖିଛି। ଏଥି ଶିଳ୍ପାୟନ, ଭିଭିଭୂମିର ବିକାଶ, ସ୍ୱଚ୍ଛ ଆଉ ଦୁର୍ନୀତିମୁକ୍ତ ପ୍ରଶାସନ ଉପରେ ସରକାର ଜୋର୍ ଦେଉଛନ୍। ସମ୍ଭିଧାନର ମୂଲ୍ୟବୋଧକେ ଆଧାର କରିକରି ଦେଶର ଶକ୍ତି, ସାମର୍ଥ୍ୟ ଆଉ ସମ୍ମାନ ବଢ଼େଇକରି ଓଡ଼ିଶାକେ ଗୋଟିଏ ସମୃଦ୍ଧ ରାଜ୍ୟ ଭାବେ ଗଢ଼ବାରକେ ସଂକଳ୍ପବଦ୍ଧ ହୋଇକରି କାମ କରିବାରକେ ଶ୍ରୀ ମାଝି ଆହ୍ୱାନ ଦେଇଛନ୍ତି। ସାମୁହିକ ଚେଷ୍ଟା ଓଡ଼ିଶାକେ ବିଶ୍ୱ ମାନଚିତ୍ରର ଗୋଟିଏ ନୂଆ ପରିଚୟ ଦେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଗତ 11 ବର୍ଷରେ ଦେଶରେ ଏକ ନବଜାଗରଣ ଦେଖାଦେଇଛି। ସାମାଜିକ, ଅର୍ଥନୈତିକ, ରାଜନୈତିକ ପ୍ରଗତି ସହିତ ସାଂସ୍କୃତିକ ରାଷ୍ଟ୍ରବାଦର ଏକ ଅପୂର୍ବ ଲହର ଆଜି ଦେଖାଦେଇଛି। ଆଜି ଆମେ ଓଡ଼ିଶାର ପୁଅ ଝିଅ ଭାବରେ ଆମ ଲୋକତନ୍ତ୍ରର ଆଦର୍ଶକୁ ଉଜ୍ଜୀବିତ କରି ରଖିବାକୁ ଏବଂ ସୁଦୃଢ଼ କରିବାକୁ ଶୁଦ୍ଧ ଅନ୍ତକରଣରେ ସଂକଳ୍ପ ନେବା, ହାତକୁ ହାତ ମିଳେଇ ଆସନ୍ତୁ, ଏକାଠି ହୋଇ ଆମେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ବାସ୍ତବ ରୂପ ଦେବା। ସମୃଦ୍ଧିର ଏହି ନୂଆ ଯାତ୍ରାରେ ନୂଆ ଆଶା ଓ ନୂଆ ଭରସାର ସୂର୍ଯ୍ୟୋଦୟକୁ ଆମେ ସ୍ୱାଗତ କରିବା।
ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ମନ୍ତ୍ରୀ ଆଉ ବରିଷ୍ଠ ଅଧିକାରୀମାନେ ପତାକା ଉତ୍ତୋଳନ କରିକରି ମିଳିତ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍। ସମ୍ବଲପୁର ରିଜର୍ଭ ପୁଲିସ୍ ପଡ଼ିଆଠାରେ ହୋଇଥିବା ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପତାକା ଉତ୍ତୋଳନ କରିବାର ସହିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। 38 ପ୍ଲାଟୁନ୍ ଏନ୍ସିସି ଏପିଆର୍ ସିଭିଲିଆନ୍ ପରେଡ୍ ଥି ଭାଗ ନେଇଥିଲେ। ଇତାର ସହିତ 10ଟା ପ୍ରଜ୍ଞାପନ ମେଢ଼ ବିଲ୍ ଇତି ସାମିଲ ହୋଇଥିଲା। ଏହି ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବରଗଡ଼ର ହୋଇଥିବା ସାଧାରଣତନ୍ତ୍ର ଦିବସ ସମାରୋହଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପତାକା ଉତ୍ତୋଳନ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ମିଳିତ ପରେଡ୍ର ଅଭିବାଦନ ଗ୍ରହଣ କରିକରି ସମ୍ଭିଧାନର ଲିଖିତ ଆଦର୍ଶକେ ବଜାୟ ରଖିକରି ସମକୁ ନ୍ୟାୟ ଆଉ ସମାନତା ସୁନିଶ୍ଚିତ କରବାର ଦିଗେ କାମ କରବାରକେ ଆହ୍ୱାନ ଦେଇଛନ୍। ପରେଡ୍ଟି 19 ପ୍ରଜ୍ଞାପନ ମେଢ଼ ଆଉ 38 ପରେଡ୍ ଦଳ ସାମିଲ ହୋଇଥିଲେ। ସେନ୍ତା ବୌଦ୍ଧ ଜିଲ୍ଲା ସଦର ମହକୁମା ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହଟି ଶିଳ୍ପ ଆଉ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିଜର୍ଭ ପୁଲିସ୍ ପଡ଼ିଆନ ହୋଇଥିବା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହଟି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ପତାକା ଉତ୍ତୋଳନ କରିକରି ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ କଳାହାଣ୍ଡିର ରେଣ୍ଡୋ ମାଝୀଙ୍କର ଅବଦାନ ସବୁଦିନେ ସୋର ରହିବା ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ସେଆଡ଼େ ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ଠାରେ ଜିଲ୍ଲାପାଳ ମଧୁସୂଦନ ଦାସ ସମ୍ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ୟାରେଡ୍ଟି 32 ଦଳ ସାମିଲ ହୋଇଥିଲେ। ଜିଲ୍ଲାର ଖଡ଼ିଆଲ୍ଠାରେ ହୋଇଥିବା ସାଧାରଣତନ୍ତ୍ର ଦିବସ ସମାରୋହଟି ବିଧାୟକ ଅଧିରାଜ ପାଣିଗ୍ରାହୀ ପତାକା ଉତ୍ତୋଳନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ଷ୍ଟାଡିୟମ୍ଠାରେ ହୋଇଥିବା ଗଣତନ୍ତ୍ର ଦିବସ ସମାରୋହଟି ଜିଲ୍ଲାପାଳ ଡକ୍ଟର ରୂପରାଜ ସାହୁ ପତାକା ଉତ୍ତୋଳନ କରିକରି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ଗଣତନ୍ତ୍ରର ମର୍ଯ୍ୟାଦାକେ ସୁରକ୍ଷିତ ରଖବାରକେ ଆହ୍ୱାନ ଦେଇଛନ୍। ଏହି ଅବସରରେ 35 ଦଳ ପ୍ୟାରେଡ୍ଟି ସାମିଲ ହୋଇଥିଲେ। ଦେବଗଡ଼ ଜିଲ୍ଲା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ନ ହୋଇଥିବା ସାଧାରଣତନ୍ତ୍ର ଦିବସ ସମାରୋହକେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଉଦ୍ଘାଟନ କରିକରି ସମ୍ମିଳିତ ପ୍ୟାରେଡ୍ଟି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଭିନ୍ ଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲା ମନମୋହନ ସ୍କୁଲ୍ ପଡ଼ିଆନ ହୋଇଥିବା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହଟି ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପତାକା ଉତ୍ତୋଳନ କରିଥିଲେ। ବଲାଙ୍ଗୀର ମନୋହରପୁର ରିଜର୍ଭ ପୁଲିସ୍ ପଡ଼ିଆନ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଜାତୀୟ ପତାକା ଉତ୍ତୋଳନ କରିକରି ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ସଶସ୍ତ ପୁଲିସ୍ ବାହିନୀ ସହିତ ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର 43 ଦଳ ଆଉ ଜିଲ୍ଲା ଶିକ୍ଷା ବିଭାଗର ପ୍ରଜ୍ଞାପନ ମେଢ଼ ଏଥି ପ୍ରଦର୍ଶିତ ହୋଇଥିଲା। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆଜ୍ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରାଜ୍ୟର 42 ପୁଲିସ୍ ଅଧିକାରୀ ଓ କର୍ମଚାରୀମାନଙ୍କୁ ପଦକ ପ୍ରଦାନ କରିଛନ୍ତି। ସେଥିର୍ ଭିତରେ 22 ଜଣଙ୍କୁ ଆଖନୁ ଘୋଷଣା ହୋଇଥିବା ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି ଆଉ 20 ଜଣଙ୍କୁ ରାଜ୍ୟ ଆଇନ ଶୃଙ୍ଖଳା ସୁରକ୍ଷା ଆଉ ଭିନ୍ ଭିନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ରାଜ୍ୟପାଳ ପୁରସ୍କାର ପ୍ରଦାନ କରିଛନ୍ତି। ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ କର, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର ଆଦିବାସୀ ପଡ଼ିଆନ ଆଦିବାସୀ ମେଳା 2026 ଆଜିଠାନୁ ମୂଲ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ କିଛି ସମୟ ଉତ୍ତରୁ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମେଳାର ଉଦ୍ଘାଟନ କରିବେ। ଫେବୃୟାରୀ 5 ତାରିଖ ତକ ହେବାରକେ ଥିବା ମେଳାଥି 94 ଷ୍ଟଲ୍ଥି ଆଦିବାସୀମାନଙ୍କର ତିଆର ଦ୍ୱାରା ପ୍ରଦର୍ଶନ କରାଯିବା। ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପନ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ଭାରତୀୟ ମୂଲ ହୋଇଛି। ସମାରୋହଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ବାଲ୍ୟ ବିବାହ ମୁକ୍ତ ଭାରତ ଲାଗି ସଚେତନ କରବାରକେ ସାଇକେଲ ଶୋଭାଯାତ୍ରା ହୋଇଯାଇଛି। ଶୋଭାଯାତ୍ରାକେ ଜିଲ୍ଲା ଦୌରା ଜଜ୍ ଆଉ ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା ଓ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସୁନୀଲ କୁମାର ଦାସ ପତାକା ଦେଖିକରି ଶୁଭାରମ୍ଭ କରିଥିଲେ। ବୌଦ୍ଧ ଜିଲ୍ଲା ତିଲେଶ୍ୱରନ ଚାଲିଥିବା ତିଲେଶ୍ୱର କପ୍ ଫୁଟବଲ୍ଥି ଆଜ୍ ସୁନ୍ଦରଗଡ଼ ଦଳ ଆଫ୍ରିକା 11 ଦଳକେ 4-0 ଗୋଲ୍ଥି ହରେଇକରି ଇତାର ସହିତ ସୁନ୍ଦରଗଡ଼ ଦଳ ଫାଇନାଲ୍କେ ଯାଇଛି। ଆଜିର ମ୍ୟାଚ୍ଟି ଶିଳ୍ପ ଦକ୍ଷତା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଆଉ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଇବାକାଲି ବରଗଡ଼ ଆଉ ଝାରସୁଗୁଡ଼ା ଦଳ ଭିତରେ ଖେଲ୍ ହେବା। ସୁବର୍ଣ୍ଣପୁର ସହରର ଗାନ୍ଧି ପଡ଼ିଆଠାରେ ଚାଲିଥିବା 37 ସର୍ବଭାରତୀୟ ଲାଲମନି କ୍ରିକେଟ୍ କପ୍ 2026 ଏମ୍ଏମ୍ସିସି ସମ୍ବଲପୁର ଦଳ ଚାମ୍ପିୟନ୍ ହୋଇଛି। ଆଜିର ଫାଇନାଲ୍ ମ୍ୟାଚ୍ଟି ଏମ୍ଏମ୍ସିସି ସମ୍ବଲପୁର ଦଳ ଭୁବନେଶ୍ୱର ବାପୁଜୀ କ୍ରିକେଟ୍ କ୍ଲବ୍ ଦଳକେ 9 ହରାଇଛି। ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍ ସଂଘ ତରଫ ହୋଇଥିବା ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ସମାରୋହଟି ଆଜି ଦେଶର ନାକରା କ୍ରିକେଟ୍ ଖେଳାଳି ନରେନ୍ଦ୍ର ହିରୱାନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷ ମୁଖ୍ୟ ଖବର ଫେରଘାଏ। ସ୍ୱତନ୍ତ୍ରତାର ମନ୍ତ୍ର ବନ୍ଦେ ମାତରମ୍ ଆଉ ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ ବାର୍ତ୍ତା ନେଇକରି ଦେଶ ଆଜି ପାଳନ କଲା 77 ସାଧାରଣତନ୍ତ୍ର ଦିବସ। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥନ ନେତୃତ୍ୱ ନେଲେ ରାଷ୍ଟ୍ରପତି। ଭୁବନେଶ୍ୱର ଗାନ୍ଧୀ ମାର୍ଗନ ରାଜ୍ୟସ୍ତରୀୟ ସମାରୋହଟି ପତାକା ଉତ୍ତୋଳନ କଲେ ରାଜ୍ୟପାଳ। ସାମୁହିକ ଚେରେଷ୍ଟାଥି ଓଡ଼ିଶାକେ ବିଶ୍ୱ ମାନଚିତ୍ରଥି ନୂଆ ପରିଚୟ ଦେବାରକେ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଆଦିବାସୀ ପଡ଼ିଆନ ଆଉ କିଛି ସମୟ ଉତରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳାକେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଆଉ ସର୍ବଭାରତୀୟ ଲାଲମଣି କ୍ରିକେଟ୍ କପ୍ 2026 ଚାମ୍ପିୟନ୍ ହେଲା ଏମ୍ଏମ୍ସିସି ସମ୍ବଲପୁର ଦଳ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।